ଓମ୍ ଶାନ୍ତି। ଆଜିର ସାକାର ମହାବାକ୍ୟ 16 ଜୁନ୍ 2026 ମଧୁର ସନ୍ତାନମାନେ, ତୁମେମାନେ ଏବେ ସଚ୍ଚା ସଚ୍ଚା ରାଜଯୋଗୀ ଅଟ। ତୁମକୁ ରାଜଋଷି ମଧ୍ୟ କୁହାଯାଉଛି। ରାଜଋଷିର ଅର୍ଥ ହିଁ ପବିତ୍ର। ପ୍ରଶ୍ନ, ତୁମେ ସନ୍ତାନମାନେ ମନୁଷ୍ୟମାନଙ୍କୁ ମାୟାରୂପୀ ରାବଣର ବଙ୍କରୁ କେବେ ବାହାର କରିପାରିବ? ଉତ୍ତର, ଯେତେବେଳେ ତୁମେମାନେ ନିଜେ ସେହି ପଙ୍କରୁ ବାହାରି ଯାଇଥିବ। ପଙ୍କରୁ ବାହାରି ଆସିଥିବା ଆତ୍ମାଙ୍କର ଲକ୍ଷଣ ହେଲା ଇଚ୍ଛା ମାତ୍ରମ ଅବିଦ୍ୟା, ଅର୍ଥାତ୍ ସମ୍ପୂର୍ଣ୍ଣ ଅନାସକ୍ତ ବୃତ୍ତି। ଏକମାତ୍ର ବାବାଙ୍କ ବିନା ଆଉ କିଛି ବି ମନେ ନ ପଡ଼ୁ। ଭଲ ପୋଷାକ ପିନ୍ଧିବି, ଭଲ ଜିନିଷ ଖାଇବି, ଏହିସବୁ ଲାଳସା ନ ରହୁ। ତୁମେ ବର୍ତ୍ତମାନ ସମ୍ପୂର୍ଣ୍ଣ ବନବାସରେ ଅଛ, ଏହି ଶରୀରକୁ ମଧ୍ୟ ଭୁଲି ଯାଅ। ମୋର କିଛି ବି ନାହିଁ, ମୁଁ ଆତ୍ମା ଅଟେ। ଏହିପରି ଆତ୍ମ ଅଭିମାନୀ ପିଲାମାନେ ହିଁ ରାବଣର ପଙ୍କରୁ ମନୁଷ୍ୟମାନଙ୍କୁ ବାହାର କରିପାରିବେ। ଗୀତ ତୋ ପ୍ୟାର କା ସାଗର ହେ ଓମ୍ ଶାନ୍ତି। କୌଣସି ସମୟରେ ଯେତେବେଳେ ଗୀତ ବାଜୁଥିଲା, ସେତେବେଳେ ପିଲାମାନଙ୍କୁ ଗୀତର ଅର୍ଥ ମଧ୍ୟ ପଚାରୁଥିଲେ। ଏବେ କୁହ, ତୁମେ କେବେଠାରୁ ରାସ୍ତା ଭୁଲିଛ? କେହି କହିଲେ ଦ୍ୱାପରରୁ, କେହି କହିଲେ ସତ୍ୟଯୁଗରୁ। ଯେଉଁମାନେ କହୁଛନ୍ତି ଦ୍ୱାପର ଠାରୁ ଭୁଲିଛୁ, ସେମାନେ ଭୁଲ କହୁଛନ୍ତି। ତୁମେମାନେ ସତ୍ୟଯୁଗରୁ ରାସ୍ତା ଭୁଲି ଯାଇଛ। ଏବେ ତ ତୁମକୁ ମାର୍ଗଦର୍ଶକ ମିଳିଛନ୍ତି। ସତ୍ୟଯୁଗରେ ମାର୍ଗଦର୍ଶକଙ୍କୁ ତୁମେ ଜାଣିନଥିଲ। ସେଠାରେ କେହି ବାପାଙ୍କୁ ଜାଣି ହିଁ ନାହାନ୍ତି, ଅର୍ଥାତ୍ ଭୁଲି ଯାଇଛନ୍ତି। ଭୁଲିବା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ପୁଣି ଏବେ ସେ ରାସ୍ତା ବତାଇବାକୁ ଆସିଛନ୍ତି। କହିଥାନ୍ତି ନା, ପ୍ରଭୁ ରାସ୍ତା ବତାଅ। ଆମେ ସତ୍ୟଯୁଗରୁ ଆରମ୍ଭ କରି ବାପାଙ୍କୁ ଭୁଲି ଯାଇଛୁ। ବୁଦ୍ଧିକୁ କ୍ରିୟାଶୀଳ କରିବା ପାଇଁ ବାପା ପ୍ରଶ୍ନ ପଚାରୁଛନ୍ତି। ଏହି ଜ୍ଞାନ ହିଁ ନିଆରା ଅଟେ, ଜ୍ଞାନର ସାଗର ବାବା ହିଁ ଅଟନ୍ତି। ବାବା ସନ୍ମୁଖରେ ବୁଝାଉଛନ୍ତି, ମୁଁ ହିଁ ଜ୍ଞାନର ସାଗର, ସୁଖର ସାଗର ଅଟେ। ତୁମେ ମଧ୍ୟ ଜାଣିଛ, ବାସ୍ତବରେ ପତିତ ପାବନ ମଧ୍ୟ ଏକମାତ୍ର ବାପା ହିଁ ଅଟନ୍ତି। ଏ କଥା ତ ଭକ୍ତି କରୁଥିବା ଆତ୍ମାମାନେ ମଧ୍ୟ ମାନୁଛନ୍ତି। ଶାନ୍ତିଧାମ ଏବଂ ସୁଖଧାମ ହେଲା ପବିତ୍ର ଦୁନିଆ। ତେବେ ସୁଖଧାମ ଏବଂ ଦୁଃଖଧାମ ତ ଅଧା ଅଧା, ଏ କଥା ତ ପିଲାମାନେ ଭଲ ଭାବରେ ଜାଣିଛନ୍ତି। ବାପା ସ୍ନେହର ସାଗର ଅଟନ୍ତି, ସେଇଥିପାଇଁ ତ ସମସ୍ତେ ତାଙ୍କୁ ପିତା ବୋଲି ଡାକୁଛନ୍ତି। କିନ୍ତୁ ସେ କିଏ କିପରି ଆସୁଛନ୍ତି ଏ କଥା ଭୁଲି ଯାଇଛନ୍ତି। 5000 ବର୍ଷର କଥା, ବାସ୍ତବରେ ସେତେବେଳେ ଏହି ଦେବୀ ଦେବତା ମାନଙ୍କର ରାଜ୍ୟ ଥିଲା। ସତ୍ୟଯୁଗରେ ଥାଏ ସଦ୍ଗତି, ପୁଣି ଦୁର୍ଗତି କିପରି ହେଉଛି ଏ କଥା କିଏ କହିବ? ବାବା ହିଁ ଆସି ବୁଝାଉଛନ୍ତି, ଦ୍ୱାପରରୁ ତୁମର ଦୁର୍ଗତି ହୋଇଛି, ସେଥିପାଇଁ ତ ବାବାଙ୍କୁ ଡାକୁଛନ୍ତି। ତୁମେ ଜାଣିଛ ଯେ ଏହା କୌଣସି ନୂଆ କଥା ନୁହେଁ, ବାବା କଳ୍ପ କଳ୍ପ ଆସୁଛନ୍ତି। ଏବେ ନିରାକାର ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି, କେହି ବି ନିଜର ଆତ୍ମାକୁ ଜାଣି ନାହାନ୍ତି। ଏପରି କେବେ କେହି କହିବେ ନାହିଁ ଯେ ମୋ ଆତ୍ମାରେ ସମସ୍ତ ପାଟ ଭରି ହୋଇ ରହିଛି। କେବେ ହେଲେ କହିବେ ନାହିଁ ଯେ ମୁଁ ଅନେକ ଥର ଏହିପରି ହୋଇଛି, ଅଭିନୟ କରିଛି। ସେମାନେ ଡ୍ରାମାକୁ ଜାଣି ହିଁ ନାହାନ୍ତି। ଯଦିଓ ସେମାନେ ଲକ୍ଷ ଲକ୍ଷ ହଜାର ହଜାର ବର୍ଷ ବୋଲି କହୁଛନ୍ତି, ତଥାପି ଏହା ତ ଡ୍ରାମା ଅଟେ ନା, ଡ୍ରାମାର ପୁନରାବୃତ୍ତି ହେଉଛି। ଏହି କଥା ତ କହିବେ ନା, ଏହି ଜ୍ଞାନ ବାବା ହିଁ ପିଲାମାନଙ୍କୁ ସମ୍ମୁଖରେ ଦେଉଛନ୍ତି, ମୁଖ ଦ୍ୱାରା କଥା ହେଉଛନ୍ତି। ତୁମେ ଜାଣିଛ, ଆମକୁ ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା ନିଜର କରି ବ୍ରାହ୍ମଣ କରାଉଛନ୍ତି। ଇଏ ଶିବ ବାବାଙ୍କର ସନ୍ତାନ ମଧ୍ୟ ଅଟନ୍ତି, ସ୍ତ୍ରୀ ମଧ୍ୟ ଅଟନ୍ତି। ଦେଖ କେତେ ପିଲାଙ୍କୁ ସମ୍ଭାଳୁଛନ୍ତି। ଏକୁଟିଆ ପୁରୁଷ ହୋଇଥିବା କାରଣରୁ ପିଲାମାନଙ୍କୁ ସମ୍ଭାଳିବା ପାଇଁ ସରସ୍ୱତୀଙ୍କୁ ସହଯୋଗୀ ରୂପରେ ଦାୟିତ୍ୱ ଦିଆଗଲା। ଏହି କଥା କୌଣସି ଶାସ୍ତ୍ରରେ ନାହିଁ, ଏହା ହେଉଛି ବାସ୍ତବିକତା। ବାବା ହିଁ ରାଜଯୋଗ ଶିଖାଉଛନ୍ତି। ଯେଉଁମାନଙ୍କୁ ରାଜଯୋଗ ଶିଖାଇଲେ ସେମାନେ ରାଜା ହେଲେ, 84 ଜନ୍ମ ନେଲେ। ବାଇବେଲ, କୋରାନ, ବେଦ, ଶାସ୍ତ୍ର ଆଦି ତ ବହୁତ ପଢୁଛନ୍ତି, କିନ୍ତୁ କିଛି ହେଲେ ବି ବୁଝୁନାହାନ୍ତି। ତୁମେ କୌଣସି ତତ୍ତ୍ୱ ଯୋଗୀ ନୁହ, ତୁମର ତ ବାପାଙ୍କ ସହିତ ଯୋଗ ରହିଛି, ଅର୍ଥାତ୍ ବାବାଙ୍କୁ ମନେ ପକାଉଛ। ତୁମେ ଏବେ ରାଜଯୋଗୀ ରାଜଋଷି ଅଟ, ଅର୍ଥାତ୍ ଯୋଗୀ ରାଜ ଅଟ। ଯିଏ ପବିତ୍ର ରୁହନ୍ତି ତାଙ୍କୁ ଯୋଗୀ କୁହାଯାଏ। ସ୍ୱର୍ଗର ରାଜତ୍ୱ ନେବା ପାଇଁ ତୁମେ ଯୋଗୀ ହୋଇଛ। ବାବା ପ୍ରଥମେ କହୁଛନ୍ତି ପବିତ୍ର ହୁଅ, ତାଙ୍କର ନାମ ହିଁ ଯୋଗୀ ଅଟେ। ତୁମେ ସବୁ ରାଜଯୋଗୀ ଅଟ। ଏହା ତୁମ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ ମାନଙ୍କର କଥା। ତୁମକୁ ରାଜଯୋଗ ଶିଖାଉଛନ୍ତି, ତେଣୁ ତୁମେ ବିଦ୍ୟାର୍ଥୀ ହୋଇଗଲ ନା? ବିଦ୍ୟାର୍ଥୀଙ୍କୁ ଶିକ୍ଷକ କଣ କେବେ ଭୁଲି ପାରିବେ? ଜାଣିଛ ଯେ ଶିବ ବାବା ଆମକୁ ପାଠ ପଢ଼ାଉଛନ୍ତି, କିନ୍ତୁ ପୁଣି ବି ମାୟା ଭୁଲାଇ ଦେଉଛି। ତୁମେ ତୁମର ପଢ଼ାଇଲା ବାଲା ଶିକ୍ଷକଙ୍କୁ ଭୁଲି ଯାଉଛ। ଭଗବାନ ପଢ଼ାଉଛନ୍ତି, ଏଇ କଥା ବୁଝିଗଲେ ଯାଇ ନିଶା ଚଢ଼ିବ। ସ୍କୁଲରେ ICS ପଢ଼ିଲେ କେତେ ନିଶା ରହିଥାଏ। ତୁମେ ସନ୍ତାନ ମାନେ ତ ଏକୋଇଶ ଜନ୍ମ ପାଇଁ ଏହି ରାଜଯୋଗର ପାଠ ପଢୁଛ, ତଥାପି ତ ପାଠ ପଢ଼ିବାକୁ ବି ପଡିବ, ରାଜବିଦ୍ୟା ମଧ୍ୟ ପଢ଼ିବାକୁ ପଡିବ, ଭାଷା ଆଦି ଶିଖିବାକୁ ପଡିବ। ତୁମେ ଜାଣିଛ ଯେ ସତ୍ୟଯୁଗରୁ ଆମେ ଏହି ରାସ୍ତା ଭୁଲିବା ଆରମ୍ଭ କରିଛୁ, ପୁଣି ଗୋଟିଏ ଗୋଟିଏ ପିଢ଼ି ଜନ୍ମ ପରେ ଜନ୍ମ ତଳକୁ ଓହ୍ଲାଉଛୁ। ଏବେ ତୁମର ସବୁକିଛି ମନେ ପଡିଛି, କିପରି ଆମେ ଚଢୁଛୁ, କିପରି ଆମେ ଓହ୍ଲାଉଛୁ। ଏଇ ସିଡ଼ିର ଚିତ୍ରକୁ ଭଲ ଭାବରେ ମନେ ପକାଅ। 84 ଜନ୍ମ ପୁରା ହେଲା, ଏବେ ଆମକୁ ଘରକୁ ଯିବାକୁ ହେବ, ତେଣୁ ଖୁସି ହେଉଛି। ଏହା ହେଉଛି ବେହଦ୍ର ନାଟକ। ଆତ୍ମା କେତେ ଛୋଟ ଅଭିନୟ କରି କରି ଆତ୍ମା ଥକିଗଲେ କହୁଛି ବାପା ରାସ୍ତା ବତାଅ, ଯାହାଫଳରେ ଆମେ ବିଶ୍ରାମ ପାଇବୁ, ସୁଖ ଶାନ୍ତି ପାଇବୁ। ତୁମେ ସୁଖଧାମରେ ଥିବା ସମୟରେ ତୁମ ପାଇଁ ସେଠାରେ ସୁଖ ଶାନ୍ତି ମଧ୍ୟ ଥାଏ, ସେଠାରେ କୌଣସି ଗଣ୍ଡଗୋଳ ନାହିଁ, ଆତ୍ମାକୁ ସେଠାରେ ଶାନ୍ତି ମିଳିଥାଏ। ଶାନ୍ତିର ଦୁଇଟି ସ୍ଥାନ ରହିଛି, ଶାନ୍ତି ଧାମ ଓ ସୁଖଧାମ। ଦୁଃଖଧାମରେ ଅଶାନ୍ତି ରହିଛି, ଏହା ପାଠପଢ଼ା ଅଟେ। ତୁମେ ଜାଣିଛ ଆମକୁ ବାବା ସୁଖଧାମକୁ ଭାୟା ଶାନ୍ତିଧାମ ନେଇ ଯାଉଛନ୍ତି, ତୁମକୁ କହିବାର ଆବଶ୍ୟକତା ନାହିଁ। ତୁମେ ଜାଣିଛ ଆମେ ଏଠାକୁ ଅଭିନୟ କରିବାକୁ ଆସିଛୁ, ପୁଣି ଘରକୁ ଯିବୁ, ଏହି ଖୁସି ରହିଛି, ଶାନ୍ତି ପାଉଛୁ ବୋଲି ଖୁସି ହେଉନାହିଁ। ଅଭିନୟ କରିବା ପାଇଁ ଆମକୁ ମଜା ଲାଗୁଛି, ଖୁସି ହେଉଛି। ଜାଣୁଛୁ ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ବିକର୍ମ ବିନାଶ ହେବ। କେହି କେହି କହୁଛନ୍ତି ଆମକୁ ମନର ଶାନ୍ତି ମିଳୁ, କିନ୍ତୁ ଏ କଥା ମଧ୍ୟ ଭୁଲ ଅଟେ। ବିକର୍ମ କିପରି ବିନାଶ ହେବ ସେଥିପାଇଁ ଆମେ ବାପାଙ୍କୁ ମନେ ପକାଉଛୁ। ମନ ତ ଶାନ୍ତ ହୋଇ ରହିପାରିବ ନାହିଁ, କର୍ମ ବିନା ରହିପାରିବ ନାହିଁ। ବାକି ଅନୁଭବ ହେଉଛି ଆମେ ବାପାଙ୍କ ଠାରୁ ପବିତ୍ରତା, ସୁଖ, ଶାନ୍ତିର ସମ୍ପତ୍ତି ନେଉଛୁ, ତେଣୁ ଖୁସି ହେବା ଦରକାର। ଏହା ତ ହେଲା ଦୁଃଖଧାମ, ଏଠାରେ ସୁଖ ହୋଇପାରିବ ନାହିଁ। ମନୁଷ୍ୟ ଶାନ୍ତିଧାମ ସୁଖଧାମକୁ ଭୁଲି ଯାଇଛନ୍ତି। ତେବେ ଯାହାଙ୍କ ପାଖରେ ବହୁତ ପଇସା ଅଛି ସେମାନେ ଭାବୁଛନ୍ତି ଆମେ ସୁଖରେ ଅଛୁ, ସନ୍ନ୍ୟାସୀ ତ ଘରଦ୍ୱାର ଛାଡ଼ି ଜଙ୍ଗଲକୁ ଚାଲି ଯାଇଥାନ୍ତି, ସେଠାରେ କୌଣସି ଗଣ୍ଡଗୋଳ ତ ହେଉ ନାହିଁ, ତେବେ ଶାନ୍ତ ତ ହୋଇଯାଇଥାନ୍ତି, କିନ୍ତୁ ତା ହେଲା ଅଳ୍ପ କାଳ ପାଇଁ। ଆତ୍ମାର ସ୍ୱଧର୍ମ ଯାହାକି ଶାନ୍ତି ଅଟେ, ସେଥିରେ ତୁମେ ଶାନ୍ତିରେ ରହିଥାଅ। ଏଠାରେ ତ ପ୍ରବୃତ୍ତିରେ ଆସିବାକୁ ହିଁ ପଡିବ, ଅଭିନୟ କରିବାକୁ ହିଁ ପଡିବ, ଏଠାକୁ କର୍ମ କରିବା ପାଇଁ ହିଁ ଆସିଥାନ୍ତି। କର୍ମ କରିବା ପାଇଁ ତ ଆତ୍ମାକୁ ନିଶ୍ଚିନ୍ତ ଆସିବାକୁ ହିଁ ହେବ। ତୁମେ ସନ୍ତାନ ମାନେ ଜାଣିଛ ଯେ ଏହି ଜ୍ଞାନ ବେହଦର ବାପା ଦେଉଛନ୍ତି, ନିରାକାର ଭଗବାନ ବାଜ। ଏବେ ତୁମେ ଜାଣୁଛ ଆମେ ହେଲୁ ଆତ୍ମା, ଆମର ପିତା ପରମ ଆତ୍ମା ଅଟନ୍ତି, ପରମ ଆତ୍ମା ଅର୍ଥାତ୍ ପରମାତ୍ମା। ତାଙ୍କୁ ଏହି ଆତ୍ମା ଡାକୁଛି, ସେହି ବାପା ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି। ଏବେ ବାପା କହୁଛନ୍ତି ପିଲାମାନେ ଦେହି ଅଭିମାନୀ ହୁଅ, ଏହା ହିଁ ପରିଶ୍ରମ ଅଟେ। ଅଧା କଳ୍ପରୁ ଯେଉଁ ଖାଦ ପଡିଛି ତାହା ଏହି ଯୋଗ ବଳ ଦ୍ୱାରା ହିଁ ବାହାରିବ। ତୁମକୁ ଖାଣ୍ଟି ସୁନା ହେବାକୁ ପଡିବ, ଯେପରି ଖାଣ୍ଟି ସୁନାରେ ଖାଦା ମିଶାଇ ଅଳଙ୍କାର ତିଆରି କରିଥାନ୍ତି, ତୁମେ ଅସଲରେ ଖାଣ୍ଟି ସୁନା ଥିଲ, ପୁଣି ତୁମଠାରେ ଖାଦା ପଡ଼ିଥାଏ। ଏବେ ତୁମର ବୁଦ୍ଧିରେ ଅଛି ଆମେ ଅଭିନୟ କରିଲୁ, ଏବେ ଆମେ ବାପ ଘରକୁ ଯାଉଛୁ। ଯେପରି ବିଦେଶରୁ ନିଜ ଘରକୁ ଫେରିଲେ ଖୁସି ହୋଇଥାନ୍ତି, ତୁମେ ମଧ୍ୟ ଖୁସି ହେଉଛ। ତୁମେ ଜାଣିଛ ଯେ ବାବା ଆମ ପାଇଁ ସ୍ୱର୍ଗ ଆଣିଛନ୍ତି। ବେହୋଦ ବାବାଙ୍କର ଉପହାର ହେଲା ବେହୋଦର ବାଦଶାହି ଅର୍ଥାତ୍ ସଦ୍ଗତି। ସନ୍ନ୍ୟାସୀମାନେ ମୁକ୍ତିର ଉପହାରକୁ ପସନ୍ଦ କରିଥାନ୍ତି। କେହି ମରିଗଲେ କହିଥାନ୍ତି ଯେ ସ୍ୱର୍ଗବାସୀ ହେଲା। ସନ୍ନ୍ୟାସୀ କହିବେ ଜ୍ୟୋତି ଜ୍ୟୋତିରେ ମିଶିଗଲା, ଯେଉଁଥିରେ ସମସ୍ତେ ମିଶିଯିବେ। ବ୍ରହ୍ମା ତ ରହିବାର ସ୍ଥାନ ଅଟେ, ଯେଉଁଠାରେ ଆମେ ଆତ୍ମାମାନେ ରହିଥାଉ। ବାକି କୌଣସି ଜ୍ୟୋତି ଅଥବା ନିଆଁ ନାହିଁ ଯେଉଁଥିରେ ସମସ୍ତେ ମିଶିଯିବେ। ତାହା ବ୍ରହ୍ମ ମହତତ୍ତ୍ୱ ଅଟେ, ଯେଉଁଠି ଆତ୍ମାମାନେ ରହିଥାନ୍ତି। ବାବା ମଧ୍ୟ ସେଠାରେ ରହିଥାନ୍ତି, ସେ ମଧ୍ୟ ବିନ୍ଦୁ ଅଟନ୍ତି। କାହାକୁ ଯଦି ବିନ୍ଦୁର ସାକ୍ଷାତକାର ହେବ, ତେବେ ସେ କିଛି ବୁଝିପାରିବେ ନାହିଁ। ବହୁତ ପିଲାମାନେ କହୁଛନ୍ତି, ବାବା ଆପଣଙ୍କୁ ମନେ ପକାଇବାରେ ମୁସ୍କିଲ ହେଉଛି, ବିନ୍ଦୁ ରୂପକୁ କିପରି ମନେ ପକାଇବୁ? ଅଧାକଳ୍ପ ତ ବଡ ଲିଙ୍ଗ ରୂପକୁ ମନେ ପକାଇ ଆସିଲୁ, ଏହା ମଧ୍ୟ ବାପା ବୁଝାଉଛନ୍ତି। ବିନ୍ଦୁର ତ ପୂଜା ହୋଇପାରିବ ନାହିଁ, ଏହାଙ୍କର ମନ୍ଦିର କିପରି ତିଆରି କରିବ? ବିନ୍ଦୁକୁ ତ ଭଲ ଭାବରେ ଦେଖିବି ହୋଇନଥାଏ, ସେଥିପାଇଁ ଶିବଲିଙ୍ଗକୁ ବଡ କରି ତିଆରି କରିଥାନ୍ତି। ବାକି ଆତ୍ମାମାନଙ୍କର ପ୍ରତୀକ ଶାଳଗ୍ରାମ ତ ବହୁତ ଛୋଟ ଛୋଟ ତିଆରି କରିଥାନ୍ତି, ଅଣ୍ଡା ଭଳି ତିଆରି କରନ୍ତି। କହିବେ ପୂର୍ବରୁ କାହିଁକି ଏହା କହିଲ ନାହିଁ ଯେ ପରମାତ୍ମା ବିନ୍ଦୁ ଭଳି ଅଟନ୍ତି? ବାପା କହୁଛନ୍ତି, ସେ ସମୟରେ ଏକଥା କହିବାର ଅଭିନୟ ହିଁ ନଥିଲା। ଆରେ ତୁମେ ICS ଆରମ୍ଭରୁ କାହିଁକି ପଢୁନାହ? ପାଠ ପଢାର ମଧ୍ୟ କାଇଦା ଅଛି ନା? କେହି ଏପରି କଥା କହିଲେ ତୁମେ କହିପାରିବ? ଆଚ୍ଛା, ବାବାଙ୍କୁ ପଚାରିବୁ ଅଥବା ଆମଠାରୁ ବଡ଼ ଶିକ୍ଷକ ଅଛନ୍ତି ତାଙ୍କୁ ଲେଖିକରି ପଚାରିବୁ। ବାବାଙ୍କର ଯଦି ବତାଇବାର ଥିବ ତେବେ ବତାଇବେ, ଅଥବା କହିବା ଆଗକୁ ଗଲେ ବୁଝିପାରିବ। ଗୋଟିଏ ସମୟରେ ତ ସବୁ କଥା ଶୁଣାଇବେ ନାହିଁ, ଏସବୁ ନୂଆ କଥା। ତୁମର ବେଦ ଶାସ୍ତ୍ରରେ ଯାହା ଅଛି ବାବା ବସି ତାର ସାରାଂଶ ବତାଉଛନ୍ତି, ଏହା ମଧ୍ୟ ଭକ୍ତି ମାର୍ଗରେ ନିର୍ଦ୍ଧାରିତ ରହିଛି, ପୁଣି ମଧ୍ୟ ତୁମକୁ ପଢିବାକୁ ହିଁ ହେବ। ଏହି ଭକ୍ତିର ତଥା ପତିତ ହେବାର ଅଭିନୟ କରିବାକୁ ପଡିବ। କହନ୍ତି ଭକ୍ତିର ପଙ୍କରେ ଫସି ଯାଇଛି ନେଇଛୁ, ବାହାରେ ତ ବହୁତ ସୁନ୍ଦର ଦେଖାଯାଉଛି, ଯେପରି ମୃଗତୃଷ୍ଣାର ଉଦାହରଣ ଦେଉଛନ୍ତି। ଭକ୍ତି ମଧ୍ୟ ବହୁତ ଆକର୍ଷକ ହୋଇଥାଏ। ବାବା କହୁଛନ୍ତି ଏହା ମୃଗତୃଷ୍ଣା ଅଟେ, ମୃଗତୃଷ୍ଣା ସମାନ ଏହି ପଙ୍କରେ ବୁଡ଼ି ଯାଉଛନ୍ତି, ପୁଣି ବାହାରିବା ହିଁ ମୁସ୍କିଲ ହୋଇଯାଉଛି, ଏକଦମ ବୁଡ଼ି ଯାଉଛନ୍ତି, ଅନ୍ୟକୁ ପଙ୍କରୁ ବାହାର କରିବାକୁ ଯାଉଛନ୍ତି, ପୁଣି ନିଜେ ହିଁ ଫସି ଯାଉଛନ୍ତି। ଏହିଭଳି ବହୁତ ଫସିଗଲେ ଆଶ୍ଚର୍ଯ୍ୟଜନକ ଭାବେ ଶୁଣୁଛନ୍ତି, କହୁଛନ୍ତି, ଅନ୍ୟକୁ ବାହାର କରୁଛନ୍ତି, ଚାଲୁ ଚାଲୁ ପୁଣି ନିଜେ ହିଁ ପଙ୍କରେ ବୁଡ଼ି ଯାଉଛନ୍ତି। କେତେ ଭଲ ଭଲ ଫାର୍ଷ୍ଟ କ୍ଲାସ ପିଲାମାନେ ଥିଲେ, ପୁଣି ସେମାନଙ୍କୁ ବାହାର କରିବା ବହୁତ ମୁସ୍କିଲ ହୋଇଯାଉଛି। ବାବାଙ୍କୁ ଭୁଲି ଯାଇଥିବାରୁ ପଙ୍କରୁ ବାହାର କରିବା ପାଇଁ କେତେ ପରିଶ୍ରମ କରିବାକୁ ପଡୁଛି, ଯେତେ ବୁଝାଇଲେ ବି ବୁଦ୍ଧିରେ ରହୁନାହିଁ। ଏବେ ତୁମେ ବୁଝିପାରୁଛ ଯେ ଆମେ ମାୟାରୂପୀ ରାବଣର ପଙ୍କରୁ କେତେ ବାହାରି ପାରିଛୁ। ଯେତେ ଯେତେ ତୁମେ ପଙ୍କରୁ ବାହାରି ଯିବ ସେତିକି ସେତିକି ଖୁସି ହେବ। ଯିଏ ନିଜେ ପଙ୍କରୁ ବାହାରିଥିବେ, ଅନ୍ୟମାନଙ୍କୁ ବାହାର କରିବା ପାଇଁ ତାଙ୍କ ପାଖରେ ନିଶ୍ଚିନ୍ତ ଶକ୍ତି ଥିବ। ତୀର ଚାଳକ କେହି କେହି ବହୁତ କୁଶଳୀ ଯୋଦ୍ଧା ହୋଇଥାନ୍ତି, କେହି ପୁଣି ଦୁର୍ବଳ ହୋଇଥାନ୍ତି। ଏକଲବ୍ୟ ଏବଂ ଅର୍ଜୁନଙ୍କର ମଧ୍ୟ ଉଦାହରଣ ରହିଛି ନା? ଅର୍ଜୁନ ସାଥିରେ ରହୁଥିଲେ, ଅର୍ଜୁନ ଜଣଙ୍କୁ କୁହାଯାଉ ନାହିଁ। ଯିଏ ବାବାଙ୍କର ହୋଇ ବାବାଙ୍କ ସାଥିରେ ରହିଥାନ୍ତି ତାଙ୍କୁ ଅର୍ଜୁନ କୁହାଯାଏ। ସାଥିରେ ରହିଲା ବାଲା ଏବଂ ବାହାରେ ରହିଲା ବାଲାଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଉଛି। ଏକଲବ୍ୟ ଅର୍ଥାତ୍ ଗୃହସ୍ଥରେ ରହୁଥିବା ଆତ୍ମା ଆଗକୁ ଚାଲିଗଲା। ଶାସ୍ତ୍ରରେ ଜଣଙ୍କର ଦୃଷ୍ଟାନ୍ତ ଦିଆଯାଇଛି, କିନ୍ତୁ କଥା ତ ଅନେକଙ୍କର ଅଟେ। ଏହି ତୀର ମଧ୍ୟ ଜ୍ଞାନର ଅଟେ, ପ୍ରତ୍ୟେକ ନିଜକୁ ଜାଣିପାରିବେ ଆମେ କେତେ ବାପାଙ୍କୁ ମନେ ପକାଉଛୁ। ଆଉ କାହାର ସ୍ମୃତି ଆସୁନାହିଁ ତ, ଭଲ ଭଲ ପିନ୍ଧିବା ଓ ଖାଇବାରେ ଲାଳସା ରହୁନାହିଁ ତ। ଏଠାରେ ଯଦି ଭଲ ପିନ୍ଧିବ ତେବେ ସତ୍ୟ ଯୁଗରେ କମ୍ ହୋଇଯିବ। ଆମକୁ ଏଠାରେ ତ ବନବାସରେ ରହିବାକୁ ହେବ। ବାବା କହୁଛନ୍ତି ତୁମେ ନିଜର ଏହି ଶରୀରକୁ ମଧ୍ୟ ଭୁଲି ଯାଅ, ଏହା ତ ପୁରୁଣା ତମ ପ୍ରଧାନ ଶରୀର ଅଟେ। ତୁମେ ସ୍ୱର୍ଗର ମାଲିକ ହେଉଛ, ଇଚ୍ଛା ମାତ୍ର ଅବିଦ୍ୟ। ବାବା କହୁଛନ୍ତି ତୁମେ ଏଠାରେ ଅଳଙ୍କାର ଆଦି ମଧ୍ୟ ପିନ୍ଧ ନାହିଁ, ଏପରି କାହିଁକି କହୁଛନ୍ତି? ଏହାର ମଧ୍ୟ ଅନେକ କାରଣ ଅଛି। କାହାର ଅଳଙ୍କାର ହଜିଗଲେ କହିବେ ସେଠାରେ ବିକେଙ୍କୁ ଦେଇକରି ଆସିଛି, ଏବଂ ପୁଣି ଚୋର ତସ୍କର ମଧ୍ୟ ରାସ୍ତାରେ ଚାଲିବା ସମୟରେ ଛଡ଼ାଇ ନେଉଛନ୍ତି। ଆଜିକାଲି ମାଈମାନେ ନାରୀମାନେ ମଧ୍ୟ ବହୁତ ଲୁଟେରା ବାହାରିଛନ୍ତି, ସ୍ତ୍ରୀ ଲୋକମାନେ ମଧ୍ୟ ଡକାୟତ କରୁଛନ୍ତି। ଦୁନିଆର ଅବସ୍ଥା ଦେଖ କଣ ହେଲାଣି। ତୁମେ ଜାଣିଛ ଯେ ଏହି ଦୁନିଆ ବିଲକୁଲ ବେଶ୍ୟାଳୟ ହୋଇଯାଇଛି। ଆମେ ଏଠାରେ ଶିବାଳୟରେ ବସିଛୁ ଶିବବାବାଙ୍କ ସହିତ। ସେ ସତ୍ୟ ଅଟନ୍ତି, ଚୈତନ୍ୟ ଅଟନ୍ତି, ଆନନ୍ଦ ସ୍ୱରୂପ ଅଟନ୍ତି। ଏହା ଆତ୍ମାର ହିଁ ମହିମା ଅଟେ। ଆତ୍ମା ହିଁ କହୁଛି ମୁଁ ରାଷ୍ଟ୍ରପତି, ମୁଁ ଅମୁକ, ଏବଂ ତୁମର ଆତ୍ମା କହୁଛି ମୁଁ ବ୍ରାହ୍ମଣ। ବାପାଙ୍କ ଠାରୁ ସମ୍ପତ୍ତି ନେଉଛି, ତେଣୁ ଆତ୍ମା ଅଭିମାନରେ ରହିବାକୁ ହେବ, ଏଥିରେ ହିଁ ପରିଶ୍ରମ ରହିଛି। ଇଏ ମୋର ଅମୁକ ଅଟେ, ଏହା ମୋର ଅଟେ, ସାରା ଦିନ ଏହି କଥା ମନେ ରହିଥାଏ। କିନ୍ତୁ ଆମେ ଆତ୍ମା ଭାଇ ଭାଇ ଅଟୁ ଏ କଥା ଭୁଲି ଯାଉଛନ୍ତି। ଏଠାରେ ମୋର ମୋର କହିବା ଛାଡ଼ିବାକୁ ପଡିବ, ମୁଁ ଆତ୍ମା ଅଟେ, ଏହାଙ୍କର ଆତ୍ମା ମଧ୍ୟ ଜାଣିଛି। ବାବା ବୁଝାଉଛନ୍ତି ମୁଁ ମଧ୍ୟ ଶୁଣି ଚାଲିଛି, ପ୍ରଥମେ ମୁଁ ଶୁଣୁଛି, ଯଦିଓ ମୁଁ ମଧ୍ୟ ଶୁଣାଇ ପାରିବି, କିନ୍ତୁ ପିଲାମାନଙ୍କ କଲ୍ୟାଣ ଅର୍ଥେ କହୁଛି। ତୁମେ ସର୍ବଦା ଭାବ ଯେ ଶିବ ବାବା ବୁଝାଉଛନ୍ତି। ବିଚାର ସାଗର ମନ୍ଥନ କରିବା ପିଲାମାନଙ୍କର କାମ ଅଟେ, ଯେପରି ତୁମେ କରୁଛ ସେହିପରି ମୁଁ ମଧ୍ୟ କରୁଛି। ନଚେତ ପ୍ରଥମ ନମ୍ବରରେ କିପରି ଯିବି, କିନ୍ତୁ ନିଜକୁ ଗୁପ୍ତ ରଖୁଛି। ଆଚ୍ଛା, ମିଠା ମିଠା ଶିଖିଲେ ଦେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ମୋର ମୋର ଛାଡି ନିଜକୁ ଆତ୍ମା ଭାବିବାକୁ ହେବ। ଆତ୍ମ ଅଭିମାନୀ ହୋଇ ରହିବାର ମେହନତ କରିବାକୁ ପଡିବ। ଏଠାରେ ବିଲକୁଲ ବନବାସୀ ଅବସ୍ଥାରେ ରହିବାକୁ ପଡିବ। କୌଣସି ବି ପିନ୍ଧିବା ଖାଇବାର ଇଚ୍ଛାରୁ ଇଚ୍ଛା ମାତ୍ର ଅବିଦ୍ୟା ହେବାକୁ ପଡିବ। ନମ୍ବର ଦୁଇ, ଅଭିନୟ କରିବା ସହିତ ବା କର୍ମ କରି ମଧ୍ୟ ନିଜର ଶାନ୍ତି ସ୍ୱଧର୍ମରେ ସ୍ଥିତ ହୋଇ ରହିବାକୁ ହେବ। ଶାନ୍ତିଧାମ ଏବଂ ସୁଖଧାମକୁ ସ୍ମରଣ କରିବାକୁ ହେବ, ଏହି ଦୁଃଖଧାମକୁ ଭୁଲି ଯିବାକୁ ହେବ। ବରଦାନ ରୁହାବ ଅର୍ଥାତ ଆତ୍ମିକ ନିଶା ଏବଂ ରହମ ଅର୍ଥାତ ଦୟାଭାବର ଗୁଣ ଦ୍ୱାରା ବିଶ୍ୱର ନବନିର୍ମାଣ କରୁଥିବା ବିଶ୍ୱ କଲ୍ୟାଣକାରୀ ଭବ। ବିଶ୍ୱ କଲ୍ୟାଣକାରୀ ହେବା ପାଇଁ ମୁଖ୍ୟ ରୂପରେ ଦୁଇଟି ଧାରଣା ଆବଶ୍ୟକ, ଗୋଟିଏ ହେଲା ଈଶ୍ୱରୀୟ ରୁହବ ଏବଂ ଅନ୍ୟଟି ରହମ। ଯଦି ଏହି ଦୁଇଟି ଯାକ ଏକାଠି ଥିବ ଏବଂ ସମାନ ଭାବରେ ଥିବ, ତେବେ ଆତ୍ମା ଅଭିମାନୀ ସ୍ଥିତିର ନିର୍ମାଣ ହୋଇଯିବ। ତେଣୁ ଯେବେ ବି କୌଣସି କର୍ତ୍ତବ୍ୟ କରୁଛ ବା ମୁଖ ଦ୍ୱାରା ଶବ୍ଦ ଗୁଡିକ ବର୍ଣ୍ଣନା କରୁଛ, ତେବେ ଚେକ୍ କର ଯେ ରହମ ଏବଂ ରୁହାବ ଦୁଇଟି ଯାକ ସମାନ ରୂପରେ ଅଛି ତ। ଶକ୍ତିମାନଙ୍କର ଚିତ୍ରରେ ଏହି ଦୁଇଟି ଯାକ ଗୁଣର ସମାନତା ଦେଖାଯାଇଛି, ଏବଂ ଏହି ଦୁଇଟିର ଆଧାରରେ ବିଶ୍ୱ ନବନିର୍ମାଣ କାର୍ଯ୍ୟରେ ନିମିତ୍ତ ହୋଇପାରିବ। ସ୍ଲୋଗାନ ବାବାଙ୍କର ସ୍ନେହ ପାଇବା ପାଇଁ ବ୍ୟର୍ଥ ସଂକଳ୍ପ ଗୁଡିକୁ ତ୍ୟାଗ କରିଦିଅ, ଏହା ହିଁ ହେଉଛି ପ୍ରକୃତ ବଳିଦାନ। ଅବ୍ୟକ୍ତ ଇଶାରା ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ। ଯିଏ ନିଜେ ଯେତିକି ସରଳ ହୋଇଥିବ ସେହି ଅନୁସାରେ ତାଙ୍କର ଯୋଗ ମଧ୍ୟ ସରଳ ହୋଇଥିବ। ଯିଏ ଯେତିକି ସବୁ କଥାର ସ୍ପଷ୍ଟ ଅର୍ଥାତ୍ ସଫା ଥିବ ସେତିକି ସରଳ ମଧ୍ୟ ହୋଇଥିବ। ଯିଏ ନିଜେ ଯେପରି ହୋଇଥାଏ ତାଙ୍କର ରଚନାମାନଙ୍କ ଭିତରେ ମଧ୍ୟ ସେହି ସଂସ୍କାର ରହିଥାଏ। ତେଣୁ ପ୍ରତ୍ୟେକ ଗୁଣର ବାସ୍ତବିକ ସ୍ୱରୂପର ଦୃଷ୍ଟାନ୍ତ ହୁଅ। ଆଚ୍ଛା, ଓମ୍ ଶାନ୍ତି।